ओम शांति। अध्यात्म प्रेमी भाई और भौणी माने अमृत धारा कार्यक्रम तरफ समस्त स्वागत जनाऊ। आज आम चर्चा करवा भगवान वास्तविक रूप कौन। आज संसार रे जदि आम देखा कोटि कोटि मनीष भगवान को डाकुचंती पूजा करचंती केते प्रार्थना जप तप करचंती भगवान कर वास्तविक रूप कौन समस्ते कौन वास्तव रे जानिचंती किए कहा को डाकुची किए को रूप रे भगवान को प्रार्थना करची जप करची कौन भगवान कर अनेक रूप अटे कि केवल गोटे रूप अच्छी से विषय आज चर्चा करवा। देखंतु आपण माने आम भारतवर्षर सबुठू प्रिय शास्त्र श्रीमद् भगवत गीता निश्चय पढ़िथिबे शुणिथिबे महाभारत सीरियल भी देखुथिबे। गीतारे स्वयं भगवान कहिछन्ति सर्वधर्मान् परित्यज्य माम एकम शरणम व्रज अहम त्वाम सर्वपापभ्यो मोक्षयिष्यामि मा शुच। अर्थात हे अर्जुन तू सबु छाड़िकी मोठी शरण जा मु तते सबु पापरु मुक्त कर देवी तू चिंता करना। जदि आमे सबु छाड़िकी भगवान कर शरण रे आसुचे जदि आमे सबु पापरु मुक्त हो जिवा कोनोसी चिंता रहिवनी ताहले भगवान को ठी शरण जिवा पई भगवान कर रूप भगवान कर नाम भगवान कोठी रहचंती तांकर संपूर्ण परिचय भी तो जानिबा दरकार। जदि भगवान को आमे तांकर रूप कौन जानी ना ताले तांको स्मरण भी केमिति करिबा। देखंतु गीतारे भगवान अर्जुन को या भी कहिछंती हे अर्जुन तू निरंतर मते स्मरण कर तस्मात् सर्वेषु कालेषु मामनुस्मर युद्ध्यच। हे अर्जुन मते निरंतर स्मरण कर। जदि आमे भगवान कर रूप कौन जानी ना ताको हम केमती स्मरण करिया व्यवहारिक जीवन रे भी आपण देखंतु आमे जे कोनोसी व्यक्ति को जदि जानिजु तार संपूर्ण परिचय आम पाखरे अछि ताहले ताकू आमे मने पके परिवा। जदि आमे जणु को जानिनु से केमती देखा जाए कला गोरा कोठी रहे तार वास्तविक परिचय कौन ताकू केमती मने पके परिवा। तो भगवान को मने पकेबा पई भी एवं तांगठी शरण जीवा पई जाफल आमर जन्म जन्मांतर पाप नष्ट हो जाए ताहले तांकर संपूर्ण परिचय आउ सबुथुरु मुख्य हला तांकर रूप कौन सीटा जानिबा निहाती आवश्यक अटे। जदि आमे संसार वर्तमान परिस्थिति देखिबा अनेक प्रकार लोक अछन्ति अनेक प्रकार भगवत विश्वासी अछन्ति अनेक धर्म अनेक पंथ अनेक मठ अछि यदि भल भाव आम अनुध्यान करिवा विभिन्न लोक विभिन्न रूप से भगवान को मन पकाउ ध्यान करचंती जप करचंती तप करचंती तो वास्तविक सत्यता कौन जणे साधारण मनीष ए सब जिनस देखिकी मतिभ्रम हो जाए ताले किमती जानिबा भगवान कर वास्तव रे रूप कौन को रूप ही तांकर सत्य रूप अटे। भगवान को विषय कहैछि जे ईश्वर सत्य अटंती एवं जगत मिथ्या अटे। तार वास्तविक अर्थ कौन सत्य शब्दर अर्थ कौन सत्य अर्थात अविनाशी चिरंतन शाश्वत नित्य। जगत को मिथ्या कहवार तात्पर्य कौन ए संसार जहां कि आम देखुजे सबु परिवर्तनशील जहां काली अच्छी आज ना जहां आज अच्छी काली हुए तो नथिव ए संसार सबुकि परिवर्तनशील तेणु ए संसार को स्वप्नवत वा मिथ्या बोली कही दिया। किंतु भगवान को विषय ईश्वर सत्य गॉड इज ट्रुथ बोली कहाई तार तात्पर्य है कि भगवान अपरिवर्तनीय नित्य शाश्वत चिरंतन से जहां जिमती सदा ही सेमती रहती किसी परिवर्तन होई न थाए। ताहले ଭଗବାନଙ୍କ ରୂପ ମଧ୍ୟ ବି ଅପରିବର୍ତ୍ତନୀୟ ହେବା ଦରକାର। କିନ୍ତୁ କେତେଜଣ ଲୋକ ଆପଣଙ୍କୁ ମିଳିବେ ଯେଉଁମାନେ ଭଗବାନଙ୍କର ରୂପ ନାହିଁ ବୋଲି କହିବେ, ଭଗବାନଙ୍କର କିଛି ରୂପରେଖ ନାହିଁ, ଏମିତି ବି ଅନେକ ମତବାଦୀ ଅଛନ୍ତି। ଆପଣ କୁହନ୍ତୁ ଆପଣଙ୍କ କ'ଣ ଚିନ୍ତାଧାରା, ଦେଖନ୍ତୁ ଯାହା ବିଷୟରେ ଆମେ କହୁଛୁ ମହିମା କରିକି କି ଜିସ୍କି ରଚନା ଇତନି ସୁନ୍ଦର ଓ କିତନା ସୁନ୍ଦର ହୋଗା, ଯାହାର ରଚନା ଏତେ ସୁନ୍ଦର ଅଟେ ସେ କେତେ ସୁନ୍ଦର ବା ହେଇନଥିବେ। ଯଦି ଭଗବାନଙ୍କର କିଛି ରୂପ ନଥାନ୍ତା ତାହେଲେ କବି ଏମିତି କାହିଁକି ବ୍ୟାଖ୍ୟା କରିଛନ୍ତି। ଆମେ ଯାହାକୁ ତୁମେବ ମାତା ଚ ପିତା ବୋଲି ପ୍ରାର୍ଥନା କରୁଛେ, କ'ଣ ବାସ୍ତବରେ ତାଙ୍କର କିଛି ରୂପ ନାହିଁ? ଆମେ ଯାହାକୁ ମା ବାପା ବୋଲି ଡାକୁଛେ ତାଙ୍କର କିଛି ରୂପ ନାହିଁ, ଆମେ ଦେଖିପାରିବାନି? ବିଚିତ୍ର କଥା। ଯଦି ଭଗବାନଙ୍କର କିଛି ରୂପ ନଥାନ୍ତା ତାହେଲେ ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନ ଭଗବାନଙ୍କୁ କ'ଣ ପାଇଁ କହିଛନ୍ତି, ହେ ଭଗବାନ ଆପଣଙ୍କର ମୋତେ ଦର୍ଶନ କରାନ୍ତୁ, ଯଦି ଭଗବାନଙ୍କର କିଛି ରୂପ ନଥାନ୍ତା ଭଗବାନ ଦର୍ଶନ କେମିତି ଦେବେ? ଏବଂ ଭଗବାନ ଅର୍ଜୁନକୁ କ'ଣ କହିଛନ୍ତି, ହେ ଅର୍ଜୁନ ତୁ ମୋତେ ତୋର ଏ ଚର୍ମଚକ୍ଷୁରେ ଦେଖିପାରିବୁ ନାହିଁ, ଦିବ୍ୟ ଦୃଷ୍ଟି ଦଦାମି ତେ, ମୁଁ ତୋତେ ଦିବ୍ୟ ଦୃଷ୍ଟି ଦେଉଛି ଯାହାଦ୍ୱାରା ତୁ ଦେଖିପାରିବୁ। ତାହେଲେ ଭଗବାନଙ୍କୁ ଏ ସ୍ଥୂଳ ନେତ୍ରରେ ଆମେ ଦେଖିପାରିବା ନାହିଁ, କିନ୍ତୁ ତାଙ୍କ ରୂପ ନାହିଁ ବାସ୍ତବରେ ଏମିତି କହିବା ଅନୁଚିତ। ଭଗବାନଙ୍କ ରୂପ ଅଛି, ତେଣୁ ତ ତାଙ୍କୁ ଦୁନିଆର ସବୁଠୁ ସୁନ୍ଦର ସତ୍ୟମ ଶିବମ ସୁନ୍ଦରମ ବୋଲି କୁହାଯାଇଛି। ଯଦି ରୂପ ନଥାନ୍ତା ଆମେ କ'ଣ ପାଇଁ ଏମିତି କହିଛେ, ଜିସ୍କି ରଚନା ଏତେ ସୁନ୍ଦର ଓ କିତନା ସୁନ୍ଦର ହୋଗା, କାହିଁକି ଏମିତି କହୁଛୁ? କାହିଁକି ଆମେ କହୁଛୁ ଏ ନାଖେ ତେରେ ଦର୍ଶନ କେ ପ୍ୟାସୀ ହେ ପ୍ରଭୁ, ତାଙ୍କର ଯଦି ରୂପ ନଥାନ୍ତା ଆମେ କାହାକୁ ଦେଖିବା ପାଇଁ ପ୍ୟାସୀ ରହୁଛେ? ତେଣୁ ଭଗବାନଙ୍କ ରୂପ ନାହିଁ କହିବା ବାସ୍ତବରେ ଅଜ୍ଞାନତା କୁହାଯାଇପାରେ। ଭଗବାନଙ୍କ ରୂପ ଅଛି, କିନ୍ତୁ ଆମେ ଏ ଚର୍ମଚକ୍ଷୁରେ ତାଙ୍କୁ ଦେଖିପାରିବାନି, ତାଙ୍କ ରୂପ ଅବ୍ୟକ୍ତ ଅଟେ ସୂକ୍ଷ୍ମ ଅଟେ। ତାହେଲେ ତାଙ୍କର ବାସ୍ତବିକ ରୂପ କ'ଣ? ଭଗବାନଙ୍କୁ ଅନେକ ଲୋକ ନିରାକାର ବୋଲି ବି କହିଥାନ୍ତି। ନିରାକାର ଶବ୍ଦର ଅର୍ଥ ଆପଣ କ'ଣ ଭାବୁଛନ୍ତି, କ'ଣ ବୁଝୁଛନ୍ତି? ଯଦି ଯେଉଁମାନେ ନିରାକାରକୁ ମାନୁଛନ୍ତି ତାଙ୍କୁ ପଚାରନ୍ତୁ ନିରାକାର ଶବ୍ଦର ଅର୍ଥ କ'ଣ, ଆପଣ ନିରାକାର କାହାକୁ କହୁଛନ୍ତି? ଆପଣ ଶୁଣିବେ ଯାହାର କିଛି ଆକାର ନାହିଁ ତାହାକୁ ନିରାକାର ବୋଲି କୁହାଯାଏ। ତେଣୁ ଭଗବାନଙ୍କର କିଛି ରୂପରେଖ ନାହିଁ, ତାଙ୍କର ଆକାର ନାହିଁ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଏମିତି ବି ଅନେକ ଲୋକ ବ୍ୟାଖ୍ୟା କରିଥାନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ଦେଖନ୍ତୁ ଭଗବାନଙ୍କୁ କେବଳ ନିରାକାର ବୋଲି କୁହାଯାଇନଥାଏ, ଭଗବାନଙ୍କ ମହିମାରେ ତ କବି କହିଛନ୍ତି ଭଗବାନ ନିର୍ଗୁଣ ନିରଞ୍ଜନ ଏବଂ ନିରାକାର, ଏମିତି ମହିମା ଭଗବାନଙ୍କର କରାହେଇଛି। ଯଦି ନିରାକାର ଶବ୍ଦର ଅର୍ଥ ଯାହାର କିଛି ଆକାର ନାହିଁ ତାହେଲେ ନିର୍ଗୁଣ ଶବ୍ଦର ଅର୍ଥ କ'ଣ କୁହନ୍ତୁ, କୁହନ୍ତୁ ନିର୍ଗୁଣ ଶବ୍ଦର ଅର୍ଥ କ'ଣ, ଯାହାର କିଛି ଗୁଣ ନାହିଁ? ଭଗବାନଙ୍କର କିଛି ଗୁଣ ନାହିଁ କି? ଭଗବାନ ପରା ସର୍ବଗୁଣର ସାଗର ଅଟନ୍ତି, ତାଙ୍କର କିଛି ନାହିଁ ଗୁଣ କେମିତି କହିବା ଆମେ, ସେ ତ ଠିକ ହେବନି। ଭଗବାନଙ୍କର ସର୍ବଗୁଣ ଅଛି, ତେଣୁ ତାଙ୍କୁ ଶାନ୍ତିର ସାଗର, ଆନନ୍ଦର ସାଗର, ପ୍ରେମର ସାଗର ବୋଲି କୁହାଯାଇଛି। କିନ୍ତୁ ତାହେଲେ ନିର୍ଗୁଣ କ'ଣ ପାଇଁ କୁହାଯାଇଛି? ନିର୍ଗୁଣ ଶବ୍ଦର ବାସ୍ତବିକ ଆଭିଧାନିକ ଅର୍ଥ କ'ଣ? ନିର୍ଗୁଣ ଶବ୍ଦ ଯାହାର କିଛି ଗୁଣ ନାହିଁ ସେହି ଅର୍ଥରେ କୁହାଯାଇନି। ହଁ, ଗୋଟିଏ ଅର୍ଥ ହେଇପାରେ ଯାହାର କୌଣସି ଗୁଣ ନାହିଁ ତାକୁ ନିର୍ଗୁଣ କୁହାଯାଇପାରେ, କିନ୍ତୁ ଭଗବାନଙ୍କ ପାଇଁ ଯେଉଁ ନିର୍ଗୁଣ କୁହାଯାଇଛି, ନିର୍ଗୁଣ ନିରଞ୍ଜନ ନିରାକାର, ସେଇଟା ବାସ୍ତବରେ କୌଣସି ଗୁଣ ନଥିବା କାରଣରୁ ତାଙ୍କୁ ନିର୍ଗୁଣ କୁହାଯାଇନି। ନିର୍ଗୁଣ ଶବ୍ଦ, ନିରାକାର ଶବ୍ଦ, ବାସ୍ତବରେ ଏହି ଶବ୍ଦଗୁଡ଼ା ବ୍ୟାକରଣରେ ଏହାକୁ ସାକ୍ଷେପକାର ଶବ୍ଦ ବା ତୁଳନାତ୍ମକ ଶବ୍ଦ ବୋଲି କୁହାଯାଇପାରେ, ଏହାକୁ ବିଶେଷଣ ବୋଲି ଆମେ କହିବା, ବିଶେଷଣ ପଦ। ତ ନିର୍ଗୁଣ ବାସ୍ତବରେ ଯେମିତି ମୁଁ ଉଦାହରଣ ଦେଇକି ଆପଣଙ୍କୁ ଆହୁରି ସ୍ପଷ୍ଟ କରିଦେଉଛି, ଯେମିତି ଆମେ ଗୋଟେ ରୁମ୍ରେ ବସିଛେ, ଆମେ କହିବା ଏ ରୁମ୍ଟା ବହୁତ ଛୋଟ, ତା ଅର୍ଥ କ'ଣ? ଆମ ମନରେ ଗୋଟେ ବଡ଼ ରୁମ୍ର ପରିକଳ୍ପନା ଅଛି, ସେହି ରୁମ୍ ସହିତ ଆମେ ତୁଳନା କରୁଛେ ବର୍ତ୍ତମାନ ଯେଉଁ ରୁମ୍ରେ ଆମେ ବସିଛେ ଏବଂ କହୁଛେ କି ଏ ରୁମ୍ ବହୁତ ଛୋଟ ଅଟେ। ଗୋଟେ ବ୍ୟକ୍ତିକୁ ଦେଖିକି ଆମେ କହୁଛେ କି ଭାଇ ବହୁତ ଲମ୍ବା, ତା ଅର୍ଥ କ'ଣ? ଆମେ ଗୋଟେ ଛୋଟ ହାଇଟ୍ ବାଲା ବ୍ୟକ୍ତି ସହିତ ତାକୁ ତୁଳନା କରିକି କହୁଛେ କି ଏ ବ୍ୟକ୍ତି ଲମ୍ବା, ତାହାକୁ ଆମେ ମୋଟା କହୁଛେ, ଅର୍ଥାତ୍ ଗୋଟେ ପତଳା ଲୋକ ତୁଳନାରେ ତାକୁ ଆମେ ମୋଟା କହୁଛେ। ତ ସେମିତି ଭଗବାନଙ୍କୁ ଯେଉଁ ନିର୍ଗୁଣ ବୋଲି କୁହାଯାଇଛି, ନିରାକାର ବୋଲି କୁହାଯାଇଛି, ଏ ଶବ୍ଦଗୁଡ଼ା ବାସ୍ତବିକ ତୁଳନାତ୍ମକ ସାକ୍ଷେପକାର। ଭଗବାନଙ୍କର ଯଦି ଗୁଣ ନାହିଁ ସେହି ଅର୍ଥରେ ତାଙ୍କୁ ନିର୍ଗୁଣ ବାସ୍ତବରେ କୁହାଯାଇନି। ନିର୍ଗୁଣ ଶବ୍ଦ ସଗୁଣ ତୁଳନାରେ ନିର୍ଗୁଣ, ଯେମିତି ସଂସାରରେ ଆମେ ଯେତେ ସବୁ ମଣିଷ ରହିଛେ, ଯାହା କିଛି ଆମେ ଯେତେ ବ୍ୟକ୍ତି ବସ୍ତୁ ଯାହା ବି ଦେଖୁଛେ, ତାଙ୍କର ତିନି ପ୍ରକାର ଗୁଣ ରହିଛି ବୋଲି ଆମେ ଶୁଣୁଛେ। କ'ଣ କ'ଣ? ସତ୍ତ୍ୱ, ରଜୋ ଏବଂ ତମଗୁଣ। ତ ଭଗବାନଙ୍କ ପାଖରେ ଏହି ତିନି ପ୍ରକାର ଗୁଣ ନାହିଁ, ସେହି ତିନି ଗୁଣରୁ ଅତୀତ ଅଟନ୍ତି, ତେଣୁ ତାଙ୍କୁ ତ୍ରିଗୁଣାତୀତ ବୋଲି କୁହାଯାଏ, ଗୁଣାକର ଗୁଣାତୀତ ବୋଲି କୁହାଯାଏ। ତେଣୁ ସଗୁଣ ତୁଳନାରେ ତାଙ୍କୁ ନିର୍ଗୁଣ ବୋଲି କୁହାଯାଇଛି। ଆମ ପାଖରେ ଯେମିତି ପରିବର୍ତ୍ତନଶୀଳ ଗୁଣ ଅଛି, ତାଙ୍କର ସେମିତି ଗୁଣ ନାହିଁ। ଆଜି ଜଣେ ବ୍ୟକ୍ତିକୁ ଦେଖନ୍ତୁ, ସକାଳୁ ସକାଳୁ ବହୁତ ଶାନ୍ତ ସ୍ଥିତିରେ ଅଛି, କିଛି ସମୟ ପରେ ଦେଖିବେ ଏକଦମ କ୍ରୋଧ କରୁଛି, ବର୍ତ୍ତମାନ ସୁଖ ଅନୁଭବ କରୁଛି, କିଛି ସମୟ ପରେ ଦୁଃଖର ଅନୁଭବ କରୁଛି। ଆମର ମାନସିକ ସ୍ଥିତି ପରିବର୍ତ୍ତନଶୀଳ, ସବୁବେଳେ ଆମେ ଏକରସ ଅବସ୍ଥାରେ ରହିପାରୁନୁ। ତ ଆମର ଗୁଣ ପରିବର୍ତ୍ତନଶୀଳ, କିନ୍ତୁ ପରମାତ୍ମା ବା ଭଗବାନ ତାଙ୍କର ଗୁଣ ପରିବର୍ତ୍ତନଶୀଳ ନୁହେଁ। ସେ ଯିଏ ଯାହା ସେମିତି ସଦା ସେମିତି ଅଟନ୍ତି, ସଚିତ୍ ଆନନ୍ଦ ସ୍ୱରୂପ, ସଦାସର୍ବଦା ଆନନ୍ଦ ସ୍ୱରୂପ, ତାଙ୍କର କିଛି ପରିବର୍ତ୍ତନ ହୁଏ ନାହିଁ, ତେଣୁ ତାଙ୍କୁ ସଗୁଣ ତୁଳନାରେ ନିର୍ଗୁଣ କୁହାଯାଇଛି। ସେମିତି ନିରାକାର ଶବ୍ଦ ବି ଯାହାର କୌଣସି ଆକାର ନାହିଁ ତାକୁ ନିରାକାର ବୋଲି ବାସ୍ତବରେ ସେହି ଅର୍ଥରେ କୁହାଯାଇନି। ହଁ, ନିରାକାର ଶବ୍ଦର ଗୋଟେ ଅର୍ଥ ହେଇପାରେ କି ଯାହାର କୌଣସି ଆକାର ନାହିଁ, କିନ୍ତୁ ଭଗବାନଙ୍କୁ ସେହି ଅର୍ଥରେ କୁହାଯାଇନି। ଆମ ଓଡ଼ିଆରେ ଭାଷାରେ ଦେଖିବେ ଗୋଟିଏ ଶବ୍ଦର ଅନେକ ଅର୍ଥ କବିମାନେ ସବୁ ବ୍ୟାଖ୍ୟା କରିଯାଇଛନ୍ତି। ଆପଣମାନେ ଉପେନ୍ଦ୍ର ଭଞ୍ଜଙ୍କର ସବୁ କବିତା ସବୁ ପଢ଼ିଥିବେ, ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ 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 ଶୋଭିତ। ଦେଖନ୍ତୁ ଗୋଟିଏ ଶବ୍ଦ, କିନ୍ତୁ ତାର ଅନେକ ଅର୍ଥ ରହିଛି। ତ ନିରାକାର ଶବ୍ଦର ଅନେକ ଅର୍ଥ ରହିଛି, ଗୋଟିଏ ଅର୍ଥ ହଁ ଯାହାର କୌଣସି ଆକାର ନାହିଁ ହେଇପାରେ, କିନ୍ତୁ ଭଗବାନଙ୍କୁ ନିରାକାର କହିବା ତାତ୍ପର୍ଯ୍ୟ ତାଙ୍କର କୌଣସି ରୂପ ନାହିଁ, ଆକାର ନାହିଁ, ସେହି ଅର୍ଥରେ ବାସ୍ତବରେ କୁହାଯାଏନି। ଯଦି ସେମିତି ହେଇଥାନ୍ତା ତାହେଲେ ଭଗବାନଙ୍କୁ ଦେଖିବା ପାଇଁ ଆମେ କାହିଁକି ବ୍ୟାକୁଳ? ଦେଖନ୍ତୁ, ଯିଏ ଆମକୁ ସବୁ ପାପରୁ ମୁକ୍ତ କରିଦିଅନ୍ତି, ଯିଏ ଆମର ମା ବାପା ବନ୍ଧୁ ସଖା ସ୍ୱାମୀ ସବୁକିଛି, ତାଙ୍କୁ ଆମେ ଦେଖିପାରିବାନି। ଆମେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛୁ, ହେ ପ୍ରଭୁ ତୁମର ଦ୍ୱାରରେ ଜଣେ ଯୋଗୀ ଛିଡ଼ା ହେଇଛି, ଦର୍ଶନ ଦିଅ ପ୍ରଭୁ, ତେରେ ଦ୍ୱାର ଖଡ଼ା ଏକ ଯୋଗୀ ଦେ ଦୋ ଦର୍ଶନ। ତେଣୁ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ, ଦର୍ଶନ ପାଇଁ ବ୍ୟାକୁଳ ହେଉଛୁ ଏବଂ ତାଙ୍କର କିଛି ରୂପ ନାହିଁ, ଅସମ୍ଭବ କଥା। ଭଗବାନଙ୍କର ବାସ୍ତବରେ ଆକାର ଅଛି। ଏବଂ ନିରାକାର ଶବ୍ଦର ଆଉ ଗୋଟେ ଅର୍ଥ ମୁଁ ଆପଣଙ୍କୁ କହିବି। ଅଙ୍ଗ୍ରେଜୀରେ ନିରାକାର ଶବ୍ଦକୁ କ'ଣ କୁହାଯାଏ ଜାଣିଛନ୍ତି ଆପଣ? କହିପାରିବେ, କୁହନ୍ତୁ, ନିରାକାର ଶବ୍ଦକୁ ଇଂଲିଶରେ କ'ଣ କୁହାଯାଏ? ବାସ୍ତବରେ ଇଂରାଜୀରେ ନିରାକାରକୁ ଇନକର୍ପୋରିଏଲ କୁହାଯାଏ, INCORPORIAL, ଇନକର୍ପୋରିଏଲ। कौन अर्थ तार कर्पोरियम गोटे लाटिन शब्द लाटिन भाषा रे कर्पोरियम गोटे शब्द अछि कर्पोरियम शब्दर अर्थ होची शरीर बॉडी इनकर्पोरियल शब्दर अर्थ होची जार कोनोसी प्रकार शारीरिक रूप नाही तो परमात्मा को जो निराकार कहायची एही अर्थ रे कि भगवान कर कोनोसी शारीरिक रूप नाही आम भलिया शारीरिक रूप नाही ताको रूप अवश्य अछि किंतु आम भलिया शारीरिक रूप नाही आमे दिन छोट अवस्था रे हमर गोटे छोट रूप थाए हमर रूप परिवर्तन हे चल थाए वृद्धावस्था रे हमर जो रूप हुए बाल्यावस्था रे जो रूप जे देखा जाए बिल्कुल संपूर्ण भिन्न आपन को अनुभव हो तो हमर रूप परिवर्तनशील एवं वास्तव रे आमे तो शरीर नहु आमे समस्त वास्तव रे जणे जणे आत्मा अटु एवं आत्मा भी नित्य अटे शाश्वत अटे आत्मा गोटे शक्ति थिवारु तार भी जन्म नाही मृत्यु नाही सिंधी परमात्मा जहाँ को आम भगवान कहचु से भी जने आत्मा अटंती एवं तांकर रूप मध्य वास्तव रे सिंधी अपरिवर्तनीय एवं आत्मार रूप विषय रे अनेक शास्त्र जो पढ़ीचे बा विभिन्न धर्म रे जो प्रकार मान्यता अछि सेथरु आपण माने जानिबे कि सबु धर्म रे प्राय आत्मा विषय रे आत्मार रूप गोटे ज्योति बा आकाश रे जिमिति तारा से रूप बोली वर्णना कराई सिख धर्म रे कहाई भ्रुकुटी के बीच में चमकता हुआ अजब सितारा गरीबानु साहिवा लंगदा प्यारा आम उभय भ्रुकुटी मध्य रे आत्मा गोटे तारा भलिया विराजमान रही एवं जाजुल्यमान होची सिमती वर्णना करिचंदी आम देश में अनेक साधु सन्यासी मुनि ऋषि तपस्वी होती जो मैंने आत्मा को ज्योति रूप से व्याख्या कर देखु आज जन लोक मरीगला आम अंग्रेजी कौन कहते द लाइट हैज गन आउट तो जिंती गोटे ज्योति लिभिगला आम आत्मा वास्तव में ज्योति स्वरूप अटे से कहुच तो परमात्मा मध्य वास्तव रे जणे आत्मा अटंती एवं से भी तांकर रूप मध्य ज्योति।